ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ କବିକଣ୍ଠ ନିବାସିନୀ ଉତ୍କଳ ଭାରତୀ ବାକବାଜିନୀ ବୀଣାପାଣି ସରସ୍ୱତୀଙ୍କ ପ୍ରତି ଅର୍ଥେ ଆଦ୍ୟାଶକ୍ତି ମା ଦୁର୍ଗାଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ବିଶ୍ୱପିତା ବିଶ୍ୱକର୍ତ୍ତା ବିଶ୍ୱ ସ୍ରଷ୍ଟା ପରମ ବ୍ରହ୍ମ ନାରାୟଣ ସର୍ବସ୍ମିନୀ କାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ସରେ ଉଭାଜନନୀ ଆସେ ପୁତ୍ର ଶୁଣ ମୋ ଭାରତୀ ନିର୍ଦ୍ଦୋଷ ପିତାକୁ ତ୍ୱର କରି ଅନ୍ୟାୟ ସମର ବଳେ ବଧିଲା ସଚିପତି ଗର୍ଭେ ଥିଲୁ ତୁହି ଗର୍ଭେ ଥିଲୁ ତୁହି ଦେବଗଣକୁ ବିଶ୍ୱାସ ନାହିଁ ରେ ମାନନୀୟ ମାନନୀୟା ଶ୍ରୋତା ଶ୍ରୋତୃ ମଣ୍ଡଳୀ ବୀର ମହିଷାସୁର ନିକଟରେ ତାର ମା କହୁଛି ରେ ପୁତ୍ର ଦେବତା ମାନଙ୍କୁ ବିଶ୍ୱାସ ନାହିଁ ସେମାନେ ତୋର ଶତ୍ରୁ ତୁ ମୋର ଗର୍ଭରେ ଥିଲୁ ଜାଣିନୁ ସ୍ୱୟଂ ଦେବରାଜ ଇନ୍ଦ୍ର ହେଉଛନ୍ତି ତୋର ପିତୃହନ୍ତା ଆଜ୍ଞା ମା ଠାରୁ ଏ କଥା ଶୁଣି ମହିଷାସୁର ଡାକିଲା ମା ମୋ ନିକଟରେ ପ୍ରକାଶ କର ଦେବରାଜ ଇନ୍ଦ୍ର କାହିଁକି ଆଉ କିପରି ମୋର ପିତାକୁ ହତ୍ୟା କଲା ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ମହିଷାସୁର ନିକଟରେ ତାର ମା କହୁଛି ଅତୀତ ଘଟଣା ଅଗ୍ନି ଦେବ ତୁଷ୍ଟ କରି ଶେଷ ପିତା ତୋର ବାବୁ ଅଗ୍ନି ଦେବତାଙ୍କୁ ତୁଷ୍ଟ କରି ଗୋଟିଏ ବର ଲାଭ କଲେ ବାବୁରେ ସେ ବରଟି ହେଲା ଦେବ ଦୈତ୍ୟ ଜୟୀ ପୁତ୍ର ହୋଇବ ତାଙ୍କ
ତାରା
କର ଏବଂ ସେ ପୁତ୍ର
କଣ କରିବ
ପୁର ବିଜୟୀ ହେବ ଅନ୍ତର୍ଗତ ତାହା ଜାଣି ଦେବ ରାଜ ତ୍ରିପୁର ବିଜୟୀ ହେବ ତେଣୁ ସେ ପ୍ରାସାଦକୁ ଫେରିବା ପୂର୍ବରୁ ତାହାର ଜୀବନ ନାଟିକା ସମାପନ କରିବାକୁ ହେବ କାରଣ ସେ ବଞ୍ଚି ରହି ବିବାହ କଲେ ତାର ପୁତ୍ରଜାତ ହେବ ଏବଂ ଦେବତା ମାନଙ୍କୁ ପରାଭବ ଦେବ ମନରେ କଥା ଜାଣି ସଂଗ୍ରାମ କାରଣେ ସୈନ୍ୟବଳ ସଜ କରି ଆଜ୍ଞା ନିଜର ସୈନ୍ୟବଳଙ୍କୁ ସଜାଇ ଦେବରାଜ ଇନ୍ଦ୍ର ତୋର ପିତାଙ୍କ ସହିତ ଯୁଦ୍ଧ ପାଇଁ ଆସି ପ୍ରସ୍ତୁତ ହେଲେ ଠିକ ଏତିକି ବେଳେ ପିତା ତୋର ତପସ୍ୟା ଶେଷ କରି ଉଠୁଛନ୍ତି ପାର୍ଶ୍ୱରେ ତାଙ୍କର ଖଣ୍ଡେ ହେଲେ ଅସ୍ତ୍ର ନାହିଁ ସମ୍ମୁଖେ ଦେଖି ମଘବା ରଥ କୂଳ ସାହି ସେତେବେଳେ ଖଣ୍ଡିଏ ହେଲେ ଅସ୍ତ୍ର ନଥିଲା ସମ୍ମୁଖରେ ଦେଖିଲେ ସଦର୍ପରେ ଛିଡ଼ା ହୋଇଛନ୍ତି ଦେବରାଜ ଇନ୍ଦ୍ର ଏବଂ କାନରେ ଶୁଣିଲେ ସଂଗ୍ରାମର ଆହ୍ୱାନ ପିତା ତୋର ଡାକିଲେ ହେ ଦେବରାଜ ମୁଁ ବର୍ତ୍ତମାନ ନିରସ୍ତ୍ର ତେଣୁ ମୋତେ ଖଣ୍ଡିଏ ଅସ୍ତ୍ର ଦେଲେ ମୁଁ ସଂଗ୍ରାମ କରିବି ନିରସ୍ତ୍ର ଜନକ ପ୍ରତି ଆକ୍ରମଣ କଲେ ଆକ୍ରମଣ କରିବା ଶାସ୍ତ୍ର ସଙ୍ଗତ ନୁହେଁ ତମେ ପାପ ଅର୍ଜନ କରିବ ତମେ ମାନେ ହେଲ ଦେବତା ତେଣୁ ଅନ୍ୟାୟ କର ନାହିଁ ଦେବତା ମାନଙ୍କର ଧର୍ମ ସ୍ୱଭାବ ତେଣୁ ତୁମେ ଅଧର୍ମ କର ନା ଅଚଳତା ଛାଡ଼ ତୁହିଁ ଆରେ ରେ ପାମର ରେ ଦେଖଣି ଦେଖିବୁ ନିଶ୍ଚେ ସଜୀବନୀ ପୁରରେ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଇନ୍ଦ୍ର ଡାକିଲେ ରେ ଦାନବ ବାଚାଳତା ତ୍ୟାଗ କରେ ଯିଏ ଶତ୍ରୁ ତା ହାତରେ ଅସ୍ତ୍ର ଥାଉ କିମ୍ବା ନ ଥାଉ ତାକୁ ବଧ କଲେ ଦୋଷ ନାହିଁ ଏ ସମୟ ସମ୍ମୁଖରେ ଉଭା ଏକ ନାରୀ ହସ୍ତେ ତାର ଚକ ଚକ କରେ ତୋର ବାହାରି କହିଲା ଏ ଅସ୍ତ୍ର ନେଇ ଯୁଦ୍ଧ କର ବୀର ଏହି ଅସ୍ତ୍ରେ ଶତ୍ରୁକୁ ଯେ ଶୀଘ୍ର ନାଶ କର ଅସ୍ତ୍ର ପାଇ ଦୈତ୍ୟ ବୀର ହୋଇ ହସ ହସ ଡାକିଲା ଏ ଥର ଆସ ଆସ ଦେବ ପରୀକ୍ଷା କରିବା ତୁମେ କେତେ ଶକ୍ତି ଧର ଆଜ୍ଞା ସଂଗ୍ରାମରେ ହାରିଗଲେ ମଘବା ଏ ଥର ପରିଚିତା ନାରୀ ଜଣଙ୍କ ନିକଟରୁ ଅସ୍ତ୍ର ଖଣ୍ଡିଏ ପାଇ ଡାକିଲା, ଦେବରାଜ ଇନ୍ଦ୍ର, କାହା ବାହୁରେ କେତେ ଶକ୍ତି ଅଛି, ଏବେ ପରୀକ୍ଷା ହେଇଯାଉ। ଉଭୟଙ୍କ ମଧ୍ୟରେ ଭୀଷଣ ସମର ହେଲା ଏବଂ ସଂଗ୍ରାମରେ ହାରି ଯାଇ ପଳାୟନ କଲା ଦେବରାଜ ଇନ୍ଦ୍ର। କିଏ ଆଗୋ ନାରୀ କଲ ମହା ଉପକାର, ମୋର ଜୀବନ ରକ୍ଷା ହେଲା। ଖଡ଼ଗ ଖଣ୍ଡିଏ ଦେଇନଥିଲେ ମୋ ଜୀବନ ଆଜି ଯାଇଥାନ୍ତା। କିପରି ଭାବରେ ମୁଁ ତୁମର ଋଣ ସୁଝିବି ପ୍ରକାଶ କର, ତମେ ଯାହା ଚାହିଁବ ମୁଁ ତୁମର ଅଭିଳାଷ ପୂରଣ କରିବି। ହେଲେ ସନମତ ରାଣୀ କରି ସମ୍ମତ ହୁଅ, ତେବେ ମୁଁ ତୁମକୁ ରାଣୀ କରି ସମାଦରେ ରାଜପ୍ରାସାଦକୁ ନେଇଯିବି। ପଣ୍ଡିତ ମଣ୍ଡଳେ ଲକ୍ଷ୍ୟ ଦେବେ, ନାରୀ ଜଣକ କହୁଛି, ହେ ଦୈତ୍ୟ କୁଳ ସାଇଁ, ମୁଁ ଜଣେ ଅନାଥିନୀ, ଆପଣ ମୋର ଯେଉଁ ଅନିନ୍ଦ୍ୟ ସୁନ୍ଦରୀ ରୂପ ଦେଖୁଛନ୍ତି ଏହା ମୋର ପ୍ରକୃତ ରୂପ ନୁହେଁ। ଆପଣ ମୋତେ ଘୃଣା କରିବେ, ମୋର ପ୍ରକୃତ ରୂପ ହେଲା ମଇଁଷି ରୂପ। ଧର୍ମ ସାକ୍ଷୀ ରଖି ମୁଁ କହୁଛି ତୁମକୁ ରାଣୀ କରିବି। ଜୀବନ ସାୟାନ କାଳରେ ଦାନବ ମଇଁଷି କୁସାଟି ମା। ଶାଶୁର ମା ଡାକୁଛି ବାବୁରେ, ମୁଁ ସେହି ହତ ଭାଗିନୀ, ଆଉ ତୋ ପିତାଙ୍କୁ ଯିଏ ଅକାରଣରେ ବଧ କରିଛନ୍ତି ସେମାନଙ୍କ ସହିତ ତୁ କେବେ ସୁସମ୍ପର୍କ ରଖିବୁ ନାହିଁ, ଏବଂ ସେମାନଙ୍କ ଠାରୁ ତୁ ପ୍ରତିଶୋଧ ନେ। ଆଜ୍ଞା ମହିଷାସୁର ଡାକୁଛି ମା, ମୁଁ ଭାବୁଛି ତପସ୍ୟା କରି ଆଜ୍ଞା ଶକ୍ତିଙ୍କୁ ତୁଷ୍ଟ କରି ବର ଲାଭ କରିବି, ଏବଂ ବର ଲାଭ କରିବା ପରେ ଇନ୍ଦ୍ର ସୁଖ ଦଳି ମନ୍ଥି ଇନ୍ଦ୍ର ସୁଖ ଦଳି ମନ୍ଥି କରିବି ନିପାତ ଆଉ କେବେ ନ ଚଢ଼ିବ ଇନ୍ଦ୍ରର ସୁଖକୁ ମୁଁ ପୋଡି ଜାଳି ଛାର ଖାର କରିଦେବି, ଏବଂ ତାକୁ ଆଉ କୌଣସି ଦିନ ଐରାବତ ପୃଷ୍ଠରେ ବସାଇ ଦେବି ନାହିଁ। ନନ୍ଦନ କାନନ ପାରି ଜାତ ଆଜି ଯେତେ ହ ମହିଷାସୁର ଡାକିଲା ମା, ଇନ୍ଦ୍ର ନନ୍ଦନ ବନ ମୋର ସୈନ୍ୟ ମାନଙ୍କର ଆଡ୍ଡା ସ୍ଥଳୀ ହବ, ତମେ ମତେ ଆଶୀର୍ବାଦ କର, ମୁଁ ଆଦ୍ୟାଶକ୍ତିଙ୍କ ନିକଟରୁ ବର ପାଇ ଫେରି ଆସେ। ତପସ୍ୟା କରିବା ପାଇଁ ଆଜ୍ଞା ବାହାରି ଗଲା ମହିଷାସୁର, ନିକାଞ୍ଚନ ଜଙ୍ଗଲ ମଧ୍ୟରେ ଯାଇ ପହଞ୍ଚିଛି, ଏବଂ ନିକାଞ୍ଚନ ବନରେ ବସି କଠୋର ଭାବରେ ତପସ୍ୟା କରୁଛି। ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ, ଋତୁଚକ୍ରର ଆବର୍ତ୍ତନରେ ମହିଷାସୁର ଆଜ୍ଞା କେମିତି ତପ କରୁଛି। ଗ୍ରୀଷ୍ମ କାଳେ ଚାରି ପାଖେ ଅଗ୍ନି ସେ ଜଳାଇ ହୋ ଶୀତରେ ଶୀତଳ ବାରି ରଖେ ଚାରି ଠାଇ ହ ବର୍ଷାରେ ସେ ଭିଜି ଭିଜି ବସି ତପସ୍ଥାନେ ହୋ ଶକ୍ତି ଆଜା ଶକ୍ତି ଭଜୁ ଥାଏ ମନେ ହୋ କେତେ ଗ୍ରୀଷ୍ମ କେତେ ଶୀତ ହୋଇଲା ଅତୀତ ହୋ ଆସିଲା ହେମନ୍ତ ଋତୁ ପୁଣି ସେ ବସନ୍ତ ହୋ ଲକ୍ଷ୍ୟ ଦେବେ ଆଜ୍ଞା ଗ୍ରୀଷ୍ମ କାଳରେ ଚାରିପାଖରେ ଅଗ୍ନି ଜଳାଇ ଶୀତ କାଳରେ ଚାରିପାଖରେ ପାଣି ଥୋଇ ବର୍ଷା କାଳରେ ଭିଜି ଭିଜି ସୁଧାତୃଷାକୁ ଦୂର କରି ସଦା ସର୍ବଦା ମହାମାୟାଙ୍କର ନାମକୁ ଜପ କରୁଥାଏ। ଜଟାଜୁଟ ସମାଯୁକ୍ତା ଅର୍ଦ୍ଧେନ୍ଦୁ କୃତ ଶେଖରାମ ଲୋଚନ ତ୍ରୟ ସଂଯୁକ୍ତାଂ ପୂର୍ଣ୍ଣେନ୍ଦୁ ସଦୃଶାନନାମ ଅତସି ପୁଷ୍ପ ବର୍ଣ୍ଣାଭାଂ ସୁପତିଷ୍ଠାଂ ସୁଲୋଚନାମ ନବ ଯୌବନ ସମ୍ପର୍ଣ୍ଣା ସର୍ବାଭରଣ ଭୂଷିତା ଭକ୍ତ ସମ୍ମୁଖରେ ଆଜ୍ଞା ଶକ୍ତି ଆସି ଉପସ୍ଥିତ ହୋଇଛନ୍ତି, ଡାକୁଛନ୍ତି ଭକ୍ତ ମହିଷାସୁର, ପ୍ରକାଶ କରେ କଣ ତୋର ଆବଶ୍ୟକ, କାହିଁକି ମୋତେ ସ୍ମରଣ କଲୁ। ଗୋଡ଼ ହସ୍ତ ହେଇ ମାଙ୍କ ଚରଣରେ ପ୍ରଣାମ କରୁଛି ମହିଷାସୁର, ଦୁର୍ଗାଂ ଶିବାଂ ଶାନ୍ତ କରି ବ୍ରାହ୍ମଣୀ ବ୍ରାହ୍ମଣ ପ୍ରିୟାଂ ସର୍ବଲୋକ ପ୍ରଣୟତି ଚ ପ୍ରଣମାମି ସଦାଶିବାଂ ମଙ୍ଗଳାଂ ଶୋଭନାଂ ସୁଧାଂ ନିଷ୍କଳାଂ ପରମାଙ୍କଳାଂ ବିଶ୍ୱେଶ୍ୱରୀଂ ବିଶ୍ୱମାତାଂ ମାଲଚଣ୍ଡିକା ପ୍ରଣମା। ଶକ୍ତି ମୋର ନାହିଁ, ଯଦି ଆଉ କିଛି ବର ଚାହିଁବୁ ମୁଁ ଅକୁଣ୍ଠିତ ଚିତ୍ତରେ ପ୍ରଦାନ କରିବି। ଚାଲି ଯାଓ ମାତା ତୁମେ ମହିଷାସୁର ନିକଟରୁ ମା ଦୁର୍ଗା ଆଜ୍ଞା ଚାଲିଯିବା ପରେ ପୁନରାୟ ଆରମ୍ଭ କଲା ଦୈତ୍ୟ ତପସ୍ୟା। ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମଃ ନମଃ। ଫେରି ଆସିଲେ ଆଦ୍ୟା ଶକ୍ତି ମା ଦୁର୍ଗା, ଡାକିଲେ ରେ ଭକ୍ତ ମତେ ଯେତେବେଳେ ଶକ୍ତି ରୂପା ବୋଲି ସମ୍ବୋଧନ କଲୁ ସେତେବେଳେ ମୁଁ ତତେ ଅପାର ଶକ୍ତି ପ୍ରଦାନ କରୁଛି। ହସିଲା ମହିଷାସୁର, ଡାକିଲା ମା ଅମର ବର ତ ଦେଲ ନାହିଁ, ଯେଉଁ ଶକ୍ତି ବର ମତେ ଦେଲ ତାହା କ୍ଷଣସ୍ଥାୟୀ, ବର ନ ଦେଲ ନାହିଁ, ତମେ ଏ ସ୍ଥାନରୁ ଚାଲିଯାଅ, ହିମନ୍ତ ବର୍ଗେ ଲକ୍ଷ୍ୟ ଦେବେ। ପୁନରାୟ ତପସ୍ୟା ଆରମ୍ଭ କଲା ମହିଷାସୁର। ଯା ଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମଃ ନମଃ। ପୁନରାୟ ଦୁର୍ଗା ଆସି ପହଞ୍ଚି ଯାଇଛନ୍ତି, ଡାକିଲେ ଭକ୍ତ ମା ବୋଲି ସମ୍ବୋଧନ କଲୁ, ଏବାରେ ତୋର ଯାହା ଇଚ୍ଛା ବର ମାଗେ। ଗୋଡ଼ ହସ୍ତ ହେଇ ବର ମାଗୁଛି ମହିଷାସୁର, କହୁଛି ମା ଲୋ ଗନ୍ଧର୍ବ ଦକ୍ଷ ରକ୍ଷ କାହାରି ହାତରେ ମୁଁ ମରିବି ନାହିଁ। ଦେବୀ ଆଜ୍ଞା କଥାସ୍ତୁ କଲେ, ନ ପଡ଼ିବି ଅଗ୍ନିରେ ମୁଁ, ନ ବୁଡ଼ିବି ଜଳେ ଗୋ, ନିଜ ବାହୁ ବଳେ ଗୋ, ମହିଷାସୁର ଡାକିଲା ମା ମୁଁ ଅଗ୍ନିରେ ପଡ଼ିବି ନାହିଁ, ମୁଁ ଜଳରେ ବୁଡ଼ିବି ନାହିଁ, ବାହୁ ବଳେ ତିନି ପୁରକୁ ଜିଣିବି, ଏହି ବର ମୋତେ ପ୍ରଦାନ କର। ଦେବୀ ପଣ୍ଡିତ ତଥାସ୍ତୁ କଲେ, ଡାକିଲେ ବାବୁରେ ମହିଷାସୁର, କିନ୍ତୁ ନାରୀ ହସ୍ତେ ହତ ହୋଇବୁ ନିଶ୍ଚୟ ବାବୁ, ମିଥ୍ୟା ହେବ ନାହିଁ ବାଚ ନ କର ସଂଶୟ ବାବୁ,
ବାବୁରେ ମହିଷା
ମହିଷାସୁର, ଗୋଟିଏ ନାରୀ ହାତରେ ତୁ ମୃତ୍ୟୁ ବରଣ କରିବୁ। ଚମକି ଉଠିଲା ଦୈତ୍ୟ ମହିଷାସୁର, ଡାକିଲା ମାହାଲୋ, ତୁ ମତେ ବର ଦେବା ପରିବର୍ତ୍ତେ ଅଭିଶାପ ଦେଲୁ। ଇଏ ତିନିପୁରରେ ଯେତେକ ନାରୀ ଅଛନ୍ତି ସେମାନେ ମୋର ବା କଣ କରିବେ, ଯଦି ମତେ ମାରିବୁ ତୁ ମାରିବୁ, କିନ୍ତୁ ମାହାଲୋ ମନେ ରଖିଥିବୁ, ପୁତ୍ର ହନ୍ତା ରୂପେ ଯଦି ଦେଖା ଦେଉ ମା। ମାତା ପୁତ୍ରଙ୍କ ମଧ୍ୟରେ ଯୁଦ୍ଧ ହେବ, ଦେବତା ମାନେ ଜାଣିବା ସଙ୍ଗେ ସଙ୍ଗେ ଇଏ ଜଗତବାସୀ ସମସ୍ତେ ଜାଣିପାରିବେ, ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ। ଫେରି ଆସିଲା ନିଜ ରାଜ୍ୟକୁ ଦୈତ୍ୟ ମହିଷାସୁର, ଏବଂ ନିଜର ସୈନ୍ୟମାନଙ୍କୁ ପ୍ରସ୍ତୁତ କରି ବାହାରି ପଡିଲା ସ୍ୱର୍ଗ ଆକ୍ରମଣ କରିବାକୁ। ବିଚାରଣା କରିବା ହେବେ ଶ୍ରୋତା ମଣ୍ଡଳୀ, ମହିଷାସୁରର ସୈନ୍ୟମାନେ ସିଂହ ବିକ୍ରମରେ ଆଗୁସାର ହୋଇ ଗାଈ ସ୍ୱର୍ଗରେ ପହଞ୍ଚିଗଲେ, ଏବଂ ସ୍ୱର୍ଗ ରାଜ୍ୟରେ ଆରମ୍ଭ କଲେ ଅମାନୁଷିକ ଅତ୍ୟାଚାର, ଏ କୁବେର ଭଣ୍ଡାର ଦେବେ। ଧନପତି କୁବେରଙ୍କ ଭଣ୍ଡାରକୁ ସୈନ୍ୟମାନେ ହରଣ କରିବା ସଙ୍ଗେ ସଙ୍ଗେ ଗାଈ ଆଜ୍ଞା ବ୍ରହ୍ମପୁରୀରେ ପହଞ୍ଚିଛନ୍ତି, ଡାକୁଛନ୍ତି, ରେ ଧନ୍ତରା ବୁଢା, ତୋ ବେଦପୋଥିକୁ କେଉଁଠି ଲୁଚେଇ ରଖିଛୁ, ଆମକୁ ଦେଇଦେ, ଆମେ ତାକୁ ପୋଡ଼ିଦବୁ। ଆଜ୍ଞା ବ୍ରହ୍ମପୁର ଦୂର କରି ସାରି ରାକ୍ଷସ ମାନେ ଖୋଜୁଛନ୍ତି ଦେବରାଜ ଇନ୍ଦ୍ରଙ୍କୁ, ଧର ଧର ମାର କାହିଁ ଗଲା ସେହି ସ୍ୱର୍ଗପୁର ଅଧୀଶ୍ୱର। ଗର୍ବକୁ ତାହାର ଖର୍ବ କର ବେଗେ, ଗର୍ବକୁ ତାହାର ଖର୍ବ କର ବେଗେ, ବୁଝିବ ସେହି ପାମରରେ, ଆଜି ବୁଝିବ ସେହି ପାମରରେ, ଧର ଧର ମାର ମାର ଧ୍ୱନିରେ ପ୍ରକମ୍ପିତ ହେଉଛି ସ୍ୱର୍ଗପୁର। ଅସୁର ସୈନ୍ୟମାନେ ଡାକୁଛନ୍ତି, କୁଆଡେ ଗଲା ସେ ପାମର ଇନ୍ଦ୍ର, ଆମର ସମ୍ମୁଖୀନ ହେଉ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଦାନବରାଜ ମହିଷାସୁର ନିର୍ଦ୍ଦେଶ ଦେଲା, ଇନ୍ଦ୍ରର ନନ୍ଦନବନରେ ପଶି ଧ୍ୱଂସ କର, ତାର ଐରାବତ ହସ୍ତିକୁ ନେଇ ଚାଲ, ଏବଂ ତା ସହିତ ତା ଇନ୍ଦ୍ରାଣୀଙ୍କୁ ମଧ୍ୟ ବାନ୍ଧି ନେଇ ଚାଲ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ସମଗ୍ର ଦେବମଣ୍ଡଳୀ ବୀର ମହିଷାସୁରର ସମ୍ମୁଖୀନ ହୋଇ ନପାରି ସିଏ ଯୁଆଡେ ପଳାଇ ଗଲେ। ସମସ୍ତେ ଆଜ୍ଞା ମନରେ ଚିନ୍ତା କଲେ, ଗୋଲକ ବିହାରୀ ବିଷ୍ଣୁଙ୍କୁ ଦୁଃଖ ଜଣାଇବେ, ତେଣୁ ଜଣ ଜଣ ହୋଇ ବିଷ୍ଣୁଙ୍କ ନିକଟରେ ଦେବମଣ୍ଡଳୀ ସମସ୍ତେ ଯାଇ ଏକତ୍ରିତ ହୋଇଛନ୍ତି। ସକାଳେ ହୋଇ ଏକ ମୁଖ ଦେବମଣ୍ଡଳୀର ପ୍ରାର୍ଥନାରେ ପରମବ୍ରହ୍ମ ନାରାୟଣ ଉପସ୍ଥିତ ହୋଇ କହୁଛନ୍ତି, ହେ ଦେବମଣ୍ଡଳୀ, ମହିଷାସୁରକୁ ମାରିବାକୁ ହେଲେ ଶଙ୍କର ଘରଣୀ ଗିରିରାଜ ସୁତା ମା ଦୁର୍ଗାଙ୍କୁ ମର୍ତ୍ତ୍ୟକୁ ଆଣିବା ପାଇଁ ହେବ। ଏବାରେ କିନ୍ତୁ ମା ଦୁର୍ଗା ଦଶଭୁଜା ହୋଇ ଆବିର୍ଭୂତା ହେବେ, ଏଇ ମୁହୂର୍ତ୍ତରେ ଆସ ସମସ୍ତେ ବସି ଦୁର୍ଗାଙ୍କ ରୂପକୁ ଧ୍ୟାନ କରି ତାଙ୍କୁ ଆବାହନ କରିବା। ପରମ ବ୍ରହ୍ମ ନାରାୟଣଙ୍କ ପରାମର୍ଶ କ୍ରମେ ଆଜ୍ଞା ଦେବତା ମାନେ ମା ଦୁର୍ଗାଙ୍କୁ ସ୍ମରଣ କରୁଛନ୍ତି। ଆଜ୍ଞା ଠିକ ଏତିକି ବେଳେ ବିରାଟ ଏକ ଆଲୋକବର୍ତ୍ତିକା ଦେବମଣ୍ଡଳୀ ସମ୍ମୁଖରେ ଦେଖାଗଲା। ଏ ଘଟଣା ଦେଖି ପଣ୍ଡିତେ ସମସ୍ତେ ଭୟଭୀତ ହୋଇଗଲେ। ଦେଖିଲେ ଅପୂର୍ବ ମୂର୍ତ୍ତି ସମ୍ମୁଖେ ତାଙ୍କ ନିକଟରେ ଗୋଟିଏ ଦଶଭୁଜା ନାରୀ ମୂର୍ତ୍ତି ଆସି ଆବିର୍ଭୂତ ହେଲେ। ପିତାମହ ବ୍ରହ୍ମା ଡାକିଲେ, ହେ ଦେବ ମଣ୍ଡଳୀ, ସିଏ ତ ଆଉ କେହି ନୁହନ୍ତି, ସ୍ୱୟଂ ଭୁବନ ପାଳିନୀ ଆଦ୍ୟା ଶକ୍ତି ମା ଦୁର୍ଗା। ଆମ୍ଭ ମାନଙ୍କର ସ୍ମରଣରେ ମା ଦୁର୍ଗା ଆସି ଉପସ୍ଥିତା, ସଭିଏ ପ୍ରଣାମ କର। ଆନନ୍ଦିତ ଚିତ୍ତେ ଦେବ ନିଜ ନିଜ ତେଜ ପ୍ରଦାନ କଲେ ଏବଂ ଡାକିଲେ, ମା ଦେବତା ମାନଙ୍କୁ ଦୁରାଚାରୀ ରାକ୍ଷସ କବଳରୁ ରକ୍ଷା କର। ସମସ୍ତ କଥା ପିତାମହ ବ୍ରହ୍ମା ଦୁର୍ଗାଙ୍କ ନିକଟରେ ବୟାନ କଲେ। ଆଜ୍ଞା ଏସବୁ ଶୁଣି ସାରି ମା ଭବାନୀ ଡାକିଲେ, ହେ ଦେବଗଣ, ମୁଁ ଯାଉଛି ଏବଂ ପ୍ରତିଶ୍ରୁତି ଦେଇ ଯାଉଛି, ନିଶ୍ଚିତ ଭାବରେ ଦାନବକୁ ବଧ କରିବି ଏବଂ ସମସ୍ତଙ୍କର ଦୁଃଖ ଲାଘବ କରିବି। ଆଶ୍ୱାସନା ଦେଇ ଦେବଗଣଙ୍କୁ ଭବାନୀ ଭେଟିବାକୁ ଆସୁଛନ୍ତି ଦାନବ ସୈନୀ। ଆଜ୍ଞା ଏ ସମୟ ସେନାପତି ପିଛୁର କହି ଦୈତ୍ୟରାଜ ମହିଷାସୁର ପାଶେ ଉହା ହୋଇ ନାରୀ ଏକ ଦଶ ଭୁଜା ମୂର୍ତ୍ତି ଧରି ଅଛି। ଭୁଜେ ଦଶାୟୁଧ ଶୋଭା ପାଉଅଛି, ଶୋଭା ସିନା ଏକା ସେହି ଦୈତ୍ୟନ୍ତ ପୁରେ ଏକା କି ପାଇଁ ରହିବ ଅରଣ୍ୟ ମଧ୍ୟରେ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଶିଶୁର ନାମକ ସେନାପତି ଯାଇ ମହିଷାସୁର ନିକଟରେ ପହଞ୍ଚି ଡାକୁଛି, ହେ ମଣିମା, ଅରଣ୍ୟ ମଧ୍ୟରେ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ବାମା ଭ୍ରମଣ କରୁଥିବାର ଆମ୍ଭେମାନେ ଦେଖିଲୁ। ହେ ରାଜା, ତାର ଦଶଟି ହାତରେ ଦଶାୟୁଧ ଶୋଭା ପାଉଛି, ସେଇ ନାରୀ ଦନୁଜ ସମ୍ରାଟ ମହିଷାସୁରଙ୍କର ରାଣୀ ହେବା ପାଇଁ ଯୋଗ୍ୟା। ଆପଣ ଆଜ୍ଞା ଦେଲେ ଆମେ ଯାଇ ସେ ନାରୀକୁ ଧରି ଆଣିବୁ। ଆଜ୍ଞା ଏ କଥା ଶୁଣି ବୀର ମହିଷାସୁର ଡାକିଲା ସେନାପତି ତିଥୁର, ପ୍ରୟୋଜନେ କର ଯୁଦ୍ଧ ଆଣ ହେ ସତର ହେ। ସେହି ନାରୀ ପ୍ରୟୋଜନ ଏକାନ୍ତ ମୋହର ହେ, ଏ ସୁନ୍ଦରୀକୁ ଯାଅ ଧରି ଆଣିବ ମୋର ରାଜ ଅନ୍ତପୁରକୁ। ଦୈତ୍ୟ ସମ୍ରାଟ ଠାରୁ ଆଦେଶ ପାଇ ସେନାପତି ତିଛୁର ଅନୁଚର ମାନଙ୍କୁ ନେଇ ଯାଇ ଜଙ୍ଗଲ ଭିତରେ ପହଞ୍ଚିଗଲା ଏବଂ ଦୁର୍ଗାଙ୍କ ନିକଟରେ ପହଞ୍ଚି ଡାକୁଛି, ରେ ସୁନ୍ଦରୀ, ରାଣୀ ହୋଇ ଦୈତ୍ୟପୁରେ ରହିବୁ ସୁଖରେ, ଦୁଃଖ ପାଉଅଛୁ ରହି ଅରଣ୍ୟରେ। ରେ ସୁନ୍ଦରୀ ଦୁଃଖ ପାଉଅଛୁ ରହି ଅରଣ୍ୟରେ। ବୀର ମହିଷାସୁର ରାଜପ୍ରାସାଦରେ প্রাণী হয়ে রহবু তাহলে অকারণ এ জঙ্গল মার্গরে পরিভ্রমণ কলে সুকোমল পাদরে তোর কণ্টা ফুটিবা সার হব অনিঞ্জ সুন্দরী তনুকান্তি মলিন পড়িযিব পণ্ডিত মন্ডলী লক্ষ্য দেবে এ কথা শুনি মা দুর্গা ডাকুছন্তি হে বীর মানে যদি শক্তি অছি মতে নিও নতুবা তুমে মানে ফেরি যাও এ কথা শুনিবা পরে শিখুরর নির্দেশ ক্রমে অনুচর সৈন্য মানে যুদ্ধ পাই তৎক্ষণাৎ প্রস্তুত হইগলে এবং মা দুর্গাঙ্ক সহিত সংগ্রাম কলে বিদ্বান মন্ডলী লক্ষ্য দেবে যিয়ে স্বয়ং জগজ্জননী তাঙ্ক সহিত ছাড় রাক্ষস মানে বা কি সমর করিবে ধনুর্বাণে ধরা সাই হেলে সৈন্য গণ ধনুর্বাণরে অষ্ট সেনাপতি মৃত্যু লোভি ধরারে শোইলে সেনাপতি চিক্ষুর যাই দানব সম্রাট মহিষাসুর নিকটরে সংবাদ দেলে হে রাজা নারী জনক সামান্য নুহে সেই বীরা নারী আমর অষ্ট সেনাপতি আজি নিধন কলা এ বাণী শুনি মহিষা রথে চড়ি বীর বেশে রথে চড়ি বীর বেশে অরণ্যে ধাইলা এবে অরণ্যে ধাইলা এবে অরণ্যে ধাইলা সেনাপতি চিক্ষুর ঠারু এ খবর পাই রাজা মহিষাসুর সৈন্য সেনা মানুষ সাথে নেই রথারোহণ করি যাই পৌঁছি গলা অরণ্য মধ্যে কাহি গলু তুই আস সম্মুখে মোহর লো অন্তপুরে রাণী করি নেবি মু সতর লো এবারে মো কবলরু তোতে কেহি রক্ষা করি পারিবে নাহিঁ পণ্ডিত মন্ডলী লক্ষ্য দেবে মা পুঙ্ক ভিতরে যুদ্ধ চালিছি আজ্ঞা ঘটনাটি হয়েছি কোন বাণে অন্ধকার হেলা লুচিলে আজি কে কহিব কিয়ে দেবী কিয়ে অবাদইচ আজ্ঞা বাণ প্রয়োগরে আচ্ছাদিত হেলা গগন মন্ডল কিয়ে দৈত্য মহিষাসুর কিয়ে মা দুর্গা চিনি হেউ নাহিঁ ঘটনাটি হেলানি কোন মা দুর্গা আজি মন ভিতরে চিন্তা কলে মু বিবসনা নহেলে মহিষাসুরকু মারি পারিবি নাহিঁ তেণু বসন ভূষণ ত্যাগ করি মা ডাকুছন্তি এ দানব এবারে তোতে আউ কেহি রক্ষা করি পারিবে নাহিঁ মা দুর্গাঙ্কর উলগ্ন রূপকু দেখি মহিষা ডাকুছি মা মু পুও তু মা মতে মারিবা পাই তু আজি উলগ্ন হেলু লো মু আউ অস্ত্র হাতরে ধরিবিনি বর্তমান ঠু অস্ত্র ত্যাগ কলি আজ্ঞা ঘটনাটি হেলানি কোন বজ্র নির্ঘোষরে বাণ পেষণ করি দৈত্য মহিষাসুরকু আজি নিধন কলে মা দুর্গা জোড় হস্ত হই মহিষাসুর ডাকুছি মা মতে এতিকি দয়া কর মু তোমার যজ্ঞ ভাগ নবাকু চাহুনি মাত্র এতিকি কামনা যজ্ঞ ভাগ চাহে নাহি না হুয়ে আমার পূজা যেন পায়ে মুহি ଯଜ୍ଞ ଭାଗ ନେବି ନାହିଁ, ଏତିକି କରୁଣା କର, ଯୁଗେ ଯୁଗେ ମୁଁ ତୁମ ନିକଟରେ ରହି ପୂଜା ପାଇବି ମା। ଦିନଜନ ଶରଣର କ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ। ଯେ ଭାରତ ମା ତାର ଦୁଃଖ ଦୂର ହେଉ ହେ ହରି।
ଏହି କ୍ୟାସେଟ୍ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର ଘରେ ଘରେ ପରିଚିତ ସମ୍ରାଟ କ୍ୟାସେଟ୍ କମ୍ପାନୀ। ଆପଣମାନଙ୍କ ମନୋରଞ୍ଜନ ପାଇଁ ସମ୍ରାଟ କ୍ୟାସେଟ୍ କମ୍ପାନୀ ପ୍ରସ୍ତୁତ କରିଛନ୍ତି ଭଜନ କ୍ୟାସେଟ୍ ସୁନାବେଶ କଣ୍ଠ। ଓଡ଼ିଆ ଭଜନ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବମ୍ବେର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ ଓ ଜୟଶ୍ରୀ, ଗୀତିକାର ଡକ୍ଟର ଶିବକୁମାର ରଥ ଏବଂ ସଙ୍ଗୀତ ଅମରେନ୍ଦ୍ର ମହାନ୍ତି। ଭଜନ କ୍ୟାସେଟ୍ ସୁନାବେଶ
ଆଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଡ଼େଇ ଦେବ, ଆଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଡ଼େଇ ଦେବ। କାଳିଆ ସେ ହେବ କାଳିଆ ପରି କିଏ ସେ ହେବ କାଳିଆ ପରି।